ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ଜୁହାର। ପହିଲା ମୁଖ୍ୟ ଖବର। ରାଜ୍ୟର ସବୁ ପଦ୍ମ ସମ୍ମାନ ବିଜେତାଙ୍କୁ ମାସକ ମିଳିବା 30,000 ଟଙ୍କା ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ସୁନ୍ଦରଗଡ଼ର ଗୋଟିଏ ଖାସ କାର୍ଯ୍ୟକ୍ରମଟି ଆଇବା 24 ତାରିଖ ଦିଆଯିବା ସୁଭଦ୍ରା ଯୋଜନାର 3 ନମ୍ବର କ୍ଷେପର ପହିଲା କିସ୍ତି ଟଙ୍କା। ରାଜ୍ୟର ଫି ବ୍ଲକ ନ ଖୁଲ୍ବା ଓମ୍ଫେଡ୍ ବିକ୍ରୟ କେନ୍ଦ୍ର ଆଉ ବରିଷ୍ଠ ଆଇଏଏସ୍ ଅଧିକାରୀ ସ୍ତରଟି ଅଦଲବଦଲ କଲେ ରାଜ୍ୟ ସରକାର। ଏଥର ପୂରା ଖବର। ରାଜ୍ୟର ସବୁ ପଦ୍ମ ବିଜେତାଙ୍କୁ 30,000 ଟଙ୍କାର ସମ୍ମାନ ଭତ୍ତା ଦିଆଯିବା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍। ଏହି ନିଷ୍ପତ୍ତି ଅନୁସାରେ ରାଜ୍ୟର 55 ଜଣ ପଦ୍ମ ପୁରସ୍କାର ପାଇଥିବା ଲୋକେ ଏହି ସମ୍ମାନ ଭତ୍ତା ପାଇବେ। ଏଥିଲାଗି ବଛରକ 2 କୋଟି ଟଙ୍କା ଖର୍ଚ୍ଚ ହେବା। ସୁନ୍ଦରଗଡ଼ ଆଇବା 24 ତାରିଖ ଗୋଟିଏ ଖାସ କାର୍ଯ୍ୟକ୍ରମଟି ସୁଭଦ୍ରା ଯୋଜନାର 3 ନମ୍ବର ଖେପ ପହିଲା କିସ୍ତି ଟଙ୍କା ଦିଆଯିବା। ଇଥି 20 ଲକ୍ଷରୁ ଅଧିକା ହିତାଧିକାରୀଙ୍କ ଖାତାକେ ଟଙ୍କା ଡିବିଟି ଜରିଆ ହସ୍ତାନ୍ତର କରାଯିବା ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍। ସେ ଆହୁରି କହିଛନ୍ ଯେ ଆବେଦନପତ୍ରଟି ଭୁଲ ରହିଥିବାରୁ ସୁଭଦ୍ରା ଯୋଜନାର 2,67,000 ଆବେଦନକେ ଅଗ୍ରାହ୍ୟ କରାଯାଇଛି। ଅଗ୍ରାହ୍ୟ ଆବେଦନକାରୀଙ୍କ ତାଲିକା ଜିଲ୍ଲାପାଳମାନଙ୍କ ଜରିଆତି ବ୍ଲକମାନଙ୍କୁ ପଠାଯାଇଛି। ଆଧାର କାର୍ଡ଼ ଆର୍ ବ୍ୟାଙ୍କର ତ୍ରୁଟି ସୁଧରାଗଲେ ସେମାନଙ୍କୁ 3 ନମ୍ବର କ୍ଷେପେ ସୁଭଦ୍ରା ଟଙ୍କା ଦିଆଯିବା, ନାହିଁ ହେଲେ 4 ନମ୍ବର କ୍ଷେପେ ଟଙ୍କା ହସ୍ତାନ୍ତର କରାଯିବା ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍। ଫି ଯୋଗ୍ୟ ହିତାଧିକାରୀ ସୁଭଦ୍ରା ଯୋଜନାର ସୁଫଲ ପାଇବେ ବୋଲି କହିବାର ସଙ୍ଗେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍,
ସୁଭଦ୍ରା ଯୋଜନା 24 ନଭେମ୍ବର ସୁନ୍ଦରଗଡ଼ରେ ଦିଆହେବ, 20 ଲକ୍ଷରୁ ଉର୍ଦ୍ଧ୍ୱଙ୍କୁ ଦିଆଯିବ। ଆମେ 60,27,000 ଦେଇସାରିଛୁ, ବାକି ଏ 20 ଲକ୍ଷରୁ ଉର୍ଦ୍ଧ୍ୱ ମହିଳା ଯେଉଁମାନେ ତୃତୀୟ ପର୍ଯ୍ୟାୟ ପାଇଁ ଏଲିଜିବୁଲ ସେମାନଙ୍କୁ ଦେବୁ। ଆମେ କରେକ୍ସନ ପାଇଁ ଯାଇଛି, ଯେଉଁମାନେ ବ୍ୟାଙ୍କ ଆଉ ଆଧାର କରେକ୍ସନ କରେଇଦେବେ ସେମାନଙ୍କୁ ବି ଏ ତୃତୀୟ ପର୍ଯ୍ୟାୟରେ ସାମିଲ କରିବୁ। ଆମେ କିଛି ବ୍ୟସ୍ତ ହେବା ଦରକାର ନାହିଁ, ଯଦି କାହାର ଡେରି ହେଉଛି କରେକ୍ସନ କରିବାରେ ତାକୁ ଆମେ ପୁଣି ଫୋର୍ଥ ପର୍ଯ୍ୟାୟ ଯେଉଁଟା ହେବ ସେଥିରେ ସମସ୍ତଙ୍କୁ ଦେବୁ। ଯେଉଁମାନେ ଛୋଟିଆ ଭୁଲ ପାଇଁକି କଟିଯାଇଛନ୍ତି ସେମାନଙ୍କୁ ତୃତୀୟ ପର୍ଯ୍ୟାୟରେ ନେଇଯିବୁ, ଏବଂ ଯେଉଁମାନେ ବୁଝିପାରିନାହାନ୍ତି ତାଙ୍କୁ ଫିଜିକାଲ ଭେରିଫିକେସନ ହେବ।
ଓଡ଼ିଶା ନ ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧି ଆର୍ ବିଦେଶୀ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରବାର୍ ଲାଗି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କର ଇଂଲଣ୍ଡ ଗସ୍ତ ବନେ ସଫଳତା ପାଇଛି। ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ାଙ୍କ ନେତୃତ୍ୱ ନ ଯାଇଥିବା ପ୍ରତିନିଧି ଦଳ ଭାରତୀୟ ଉଚ୍ଚାୟୁକ୍ତଙ୍କ ସଙ୍ଗେ ଆଲୋଚନା କରିବା ସହିତ ପ୍ରବାସୀ ଭାରତୀୟମାନଙ୍କ ସହିତ ପର୍ଯ୍ୟଟନର ବିକାଶ ଲାଗି ଭିନ୍ ଭିନ୍ କାର୍ଯ୍ୟକ୍ରମଟି ଭାଗ ନେଇଥିଲେ। ଗାଁ ଇଲାକାନ ଓମ୍ଫେଡ୍ର ଚାହିଦା ବଢ଼ୁଥିବାରୁ ରାଜ୍ୟର ଫି ବ୍ଲକ୍ନ ଓମ୍ଫେଡ୍ ବିକ୍ରୟ କେନ୍ଦ୍ର ଖୁଲ୍ବା ଲାଗି ପଦକ୍ଷେପ ନିଆଯିବା ବୋଲି ପଶୁ ଆଉ ମତ୍ସ୍ୟ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍। ଇତା ସଙ୍ଗେ ମନ୍ଦିରମାନଙ୍କୁ ଓମ୍ଫେଡ୍ ଘିଅର ବ୍ୟବହାର ନିଶ୍ଚିତ କରବାର୍କେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ ସୂଚନା ଦେବାର ସଙ୍ଗେ ରାଇଜେ କାମଧେନୁ ଯୋଜନା କାର୍ଯ୍ୟକାରୀ କରବାର ପ୍ରକ୍ରିୟା ମୂଲ ହୋଇଛି ବୋଲି କହିଛନ୍। ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ ଯେ କାମଧେନୁ ଯୋଜନାଟି ଗୋ ସମ୍ପଦର ସୁରକ୍ଷା, ବଂଶବୃଦ୍ଧି, ଦୁଗ୍ଧ ଉତ୍ପାଦନ ଆଉ ଜୈବିକ ସାର ଉତ୍ପାଦନ ଉପରେ ଜୋର ଦିଆଯିବା। ଯୋଜନାର ସଫଲ କାର୍ଯ୍ୟାନ୍ୱୟନ ଲାଗି ଉପମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ଗୋଟିଏ କମିଟି ଗଢ଼ାଯାଇଛି। ହେତି 5 ଜଣ ମନ୍ତ୍ରୀ ଆର୍ ସଚିବ ସଦସ୍ୟ ଅଛନ୍। କାମଧେନୁ ଯୋଜନା ଲାଗି 1,423 କୋଟି ଟଙ୍କାର ବ୍ୟୟ ଅଟକଲ କରାଯାଇଥିବା ସୂଚନା ଦେବାର ସଙ୍ଗେ ଗୋ ଚାଲାଣକାରୀ ଆର୍ ଗୋ ହତ୍ୟାଥି ସାମିଲ ଲୋକମାନଙ୍କ ବିରୋଧନ କୋଠୋର କାର୍ଯ୍ୟାନୁଷ୍ଠାନ ହେବା ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍। ରାଜ୍ୟର ସବୁ ଜିଲ୍ଲାନ ପୁଷ୍ଟିକର ଆଉ ନିରାପଦ ମଧ୍ୟାହ୍ନ ଭୋଜନ ପରିଚାଳନା ନେଇକରି ବିଦ୍ୟାଳୟ ଆଉ ଗଣଶିକ୍ଷା ବିଭାଗ ତରଫରୁ ଆଜି ଗୋଟିଏ ସମୀକ୍ଷା ବୈଠକ ହୋଇଯାଇଛି। ପୋଷଣଯୁକ୍ତ ଚାଉଲ ଆର୍ ଉନ୍ନତମାନର ଖାଦ୍ୟ ସାମଗ୍ରୀ ବ୍ୟବହାର କରିବା ସହିତ ଛାତ୍ରଛାତ୍ରୀମାନଙ୍କୁ ଲଗାତାର ମଧ୍ୟାହ୍ନ ଭୋଜନ ଯୋଗାଇ ଦେବାର୍କେ ଜିଲ୍ଲା ଅଧିକାରୀମାନଙ୍କୁ ବିଭାଗୀୟ ଶାସନ ସଚିବ ଶାଲିନୀ ପଣ୍ଡିତ ନିର୍ଦ୍ଦେଶ ଦେଇଛନ୍। ସେନ୍ତା କେନ୍ସି ଥିତିନ ମଧ୍ୟାହ୍ନ ଭୋଜନ ବନ୍ଦ ନାଇଁ କରବାର୍କେ ଶ୍ରୀମତୀ ପଣ୍ଡିତ କହିଛନ୍। ଇନ ଜନେଇ ଦିଆଯାଇପାରେ ଯେ ପିଏମ୍ ପୋଷଣ ଅଧୀନତି ସବୁ ସରକାରୀ ଆର୍ ସରକାରୀ ଅନୁଦାନ ପାଉଥିବା ସ୍କୁଲମାନଙ୍କେ 1-8 କ୍ଲାସର ଛାତ୍ରଛାତ୍ରୀମାନଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯାଉଛି। ବୈଠକଟି ପିଏମ୍ ପୋଷଣର ରାଜ୍ୟ ସଂଯୋଜକ ଅଧିକାରୀ ରଘୁରାମ ଆର୍ ଆୟାନଙ୍କର ସହିତ ସବୁ ଜିଲ୍ଲା ଶିକ୍ଷା ଅଧିକାରୀ ଆଭାସୀ ଜରିଆ ଉପସ୍ଥିତ ଥିଲେ। ଭାରତୀୟ ରେଳବାଇ ତରଫ ଗଲାକାଲିଠାନୁ 164 ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିଛେ। ଛଟ୍ ପୂଜା ଆର୍ ଅଲଗା ପରବ ଲାଗି ଘରକେ ଯାଇଥିବା ଲୋକମାନେ ଇ ଟ୍ରେନ୍ଥି ସେମାନଙ୍କ ଲକ୍ଷ୍ୟ ଜାଗାକେ ଫିରିବେ ବୋଲି ଜଣାପଡ଼ିଛେ। ଆଇବା କାଲ ଭିତରେ 476 ଟ୍ରେନ୍ ଚଳାଚଳ କରବାର୍କେ ରେଳବାଇ ନିଷ୍ପତ୍ତି ନେଇଛେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ରାଜ୍ୟ ସରକାର ଆଇଏଏସ୍ ଅଧିକାରୀ ସ୍ତରଥି ଅଦଲବଦଲ କରିଛନ୍। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଦେଓରଞ୍ଜନ କୁମାର ସିଂ, ସ୍ୱତନ୍ତ୍ର ରିଲିଫ୍ କମିଶନର ଆର୍ ଓଡ଼ିଶା ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ପରିଚାଳନା ନିର୍ଦ୍ଦେଶକ ସାଙ୍ଗେ ଓଡ଼ିଶା ବନ ଉନ୍ନୟନ ନିଗମର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱଟି ରହିବେ। ଶକ୍ତି ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମାଙ୍କ ଜାଗାନ ବିଶାଲ କୁମାର ଦେବଙ୍କୁ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସେନ୍ତା ବୀର ବିକ୍ରମ ଯାଦବଙ୍କ ଜାଗାନ ଖାଦ୍ୟ ଯୋଗାଣ ଆଉ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ସଚିବ ଭାବେ ସଞ୍ଜୟ କୁମାର ସିଂଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। କ୍ରୀଡ଼ା ଆଉ ଯୁବ ବ୍ୟାପାର ବିଭାଗର ପ୍ରମୁଖ ସଚିବ ଭାସ୍କର ଜ୍ୟୋତି ଶର୍ମାଙ୍କୁ ଓପିଟିଏସ୍ସିଏଲ୍ର ସିଏମ୍ଡି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। କେନ୍ଦ୍ରୀୟ ଡେପୁଟେସନ୍ରୁ ଫେରିଥିବା ଗିରିଶ ଏସ୍ଏନ୍ଙ୍କୁ ପଞ୍ଚାୟତିରାଜ ଆର୍ ପାନୀୟ ଜଳ ବିଭାଗର ସଚିବ ଭାବେ ନିଯୁକ୍ତ କରାଯାଇଛି। ଗୁହାପୁନମ ତାପସ କୁମାରଙ୍କୁ ହସ୍ତତନ୍ତ ବୟନଶିଳ୍ପ ଆର୍ ହସ୍ତଶିଳ୍ପ ବିଭାଗର ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଜ ବଲାଙ୍ଗୀର ଜିଲ୍ଲାର କଣ୍ଟାମାଝିନ ଚାଷୀମାନଙ୍କୁ ଆଲୁର ବିହନ ବାଣ୍ଟିଛନ୍। ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ଆର୍ ବିଧାୟକ ଲକ୍ଷ୍ମଣ ବାଙ୍କର ଉପସ୍ଥିତିନ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଚାଷୀମାନଙ୍କୁ ବିହନ ଆଲୁ ବାଣ୍ଟିଛନ୍। ଆଜ ଜାତୀୟ ଆଇନ ସେବା ଦିବସ ପାଳନ କରାଯାଉଛି। ଆଇନଗତ ଅଧିକାର ବାବଦେ ସଚେତନତା ଲାଗି 1995 ଆଜିର ଦିନକେ ଜାତୀୟ ଆଇନ ସେବା ଦିବସ ଭାବେ ପାଳନ କରାଯାଉଛି। ଏହି ଅବସରରେ ଲୋକମାନଙ୍କୁ ସେମାନଙ୍କର ଆଇନଗତ ଅଧିକାର ବାବଦେ ସଚେତନ କରବାର୍କେ ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜାଗାନ କାର୍ଯ୍ୟକ୍ରମମାନ ହୋଇଯାଇଛି। ବୌଦ୍ଧ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫ ଗୋଛାପଡ଼ା ବଘିଆପଡ଼ାନ ଗୋଟିଏ ପଦଯାତ୍ରା କରାଯିବାର ସଙ୍ଗେ ସଚେତନତା ସଭା ହୋଇଥିଲା। କଳାହାଣ୍ଡି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫ ହୋଇଥିବାର ସଭାତି ଜିଲ୍ଲା ଆଉ ଦୌରାଜଜ ଆର୍ ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ଅନୁପ ରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ସାଧାରଣ ଲୋକେ କେନ୍ତା ଆଇନ ସହାୟତା ପାଇପାରିବେ ହେ ବାବଦେ କହିଥିଲେ। ବଲାଙ୍ଗୀର ଜିଲ୍ଲାର ସାହାଜ ବାହାଲ ନଥିବାର ଗୋପୀନାଥ ମହାବିଦ୍ୟାଳୟନ ଗୋଟିଏ ସଚେତନତା ଶିବିର ହୋଇଥିଲା। କଳାହାଣ୍ଡି ଜିଲ୍ଲାନ ଆଇବା 29 ଖରିଫ ଧାନଘିନା ମୂଲ ହେବା। ସେଦିନ ଗୋଲାମୁଣ୍ଡା ବ୍ଲକ୍ନୁ ପହଲା କରି ଧାନଘିନା ଯିବା ବୋଲି ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକଟି ନିଷ୍ପତ୍ତି ନିଆଯାଇଛି। ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କର ଅଧ୍ୟକ୍ଷତାତି ହୋଇଥିବା ଆଜ ବୈଠକଟି ମିଳିଥିବାର ସୂଚନା ଅନୁସାରେ ଜିଲ୍ଲାର ଭବାନୀପାଟନା ଆର୍ ଧରମଗଡ଼ନ 81 ପେକ୍ସ 223 ଧାନ ସଂଗ୍ରହ କେନ୍ଦ୍ର ଆର୍ 27 ସ୍ୱୟଂସହାୟକ ଗୋଷ୍ଠୀ ଧାନ ଘିନ୍ବେ। କଳାହାଣ୍ଡି ଜିଲ୍ଲା ଡାକ ଡିଭିଜନ ତରଫ ଭବାନୀପାଟନାର ବ୍ରଜମୋହନ ହାଇସ୍କୁଲ୍ନ ଦୁଇଦିନିଆ ଡାକ ଟିକେଟ୍ ପ୍ରଦର୍ଶନୀ ଉଦ୍ଘାଟିତ ହୋଇଯାଇଛି। ପ୍ରଦର୍ଶନୀଟି ଦେଶର ଇତିହାସନୁ ନେଇକରି ଭିନ୍ ଭିନ୍ ଐତିହାସିକ ଆର୍ ସାଂସ୍କୃତିକ ସ୍ମାରକୀ ବାବଦ ଡାକ ଟିକେଟ୍ ଠାନ୍ ପାଇଛି। ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ର ଆଞ୍ଚଳିକ ସମ୍ବାଦ ବିଭାଗ ତରଫ ସମ୍ବଲପୁରୀ ସାନ୍ତାଳୀ ଆର୍ ଦେଶିଆ ଭାଷାତି ସମ୍ବାଦ ପ୍ରସାରଣ କରାଯିବା। ଏଥିର୍ଲାଗି ସମ୍ବଲପୁରୀ ସାନ୍ତାଳୀ ଆଉ ଦେଶିଆ ଭାଷା ସମ୍ବାଦ ପାଠକ କପି ଏଡିଟର ଆର୍ ଭିଡ଼ିଓ ଏଡିଟରର ଦରକାର ରହିଛି। ଉପଯୁକ୍ତ ପ୍ରାର୍ଥୀମାନଙ୍କନୁ ଏଥିର୍ଲାଗି ଦରଖାସ୍ତ ଆହ୍ୱାନ କରାଯାଇଛି। ଇଚ୍ଛୁକ ପ୍ରାର୍ଥୀ ପ୍ରସାର ଭାରତୀ ୱେବ୍ସାଇଟ୍ prasarbharati.gov.in ଭେକେନ୍ସିଜ୍ ବିଭାଗକେ ଯାଇକରି ବିଜ୍ଞାପନର ସବିଶେଷ ବିବରଣୀ ଜାଣିପାରିବେ। ଏ ମାସର 20 ଆବେଦନ କରବାର ଶେଷ ତାରିଖ। ସମ୍ବଲପୁର ଝାରସୁଗୁଡ଼ା ସୁନ୍ଦରଗଡ଼ ଆର୍ ଅନୁଗୁଳ ଜିଲ୍ଲାନ ଫ୍ଲାଏ ଆଶ୍ କାରଖାନାର ଖାର ପରିଚାଳନା ବାବଦେ ଆଇବା କାଲି ସକାଳର 11 ସମ୍ବଲପୁରନ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଆର୍ଡିସିଙ୍କ ସମ୍ମିଳନୀ କକ୍ଷନ ଗୋଟିଏ ବୈଠକ ହେବା। ବୈଠକଟି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହିତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଭ୍ୟ ସଚିବ ଆର୍ ଆଞ୍ଚଳିକ ଅଧିକାରୀ 4 ଜିଲ୍ଲାର ଜିଲ୍ଲାପାଳ ଏସ୍ପି ଆର୍ ଉତ୍ତରାଞ୍ଚଳ ପୁଲିସ୍ ଆଇଜି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସମ୍ବଲପୁର ଗୌରୀଶଙ୍କର ସାହାଣୀ ପାର୍କ ନଥିବାର ଓଡ଼ିଶା ଲଲିତ କଳା ଏକାଡେମୀ ଆର୍ଟ ଗ୍ୟାଲେରୀନ ଆଇଷ୍ଟାନୁ ଡାକ୍ତର ଦୀନବନ୍ଧୁ ସାହୁଙ୍କର ଏକକ ଚିତ୍ରକଳା ପ୍ରଦର୍ଶନୀ ମୂଲିଛି। ବିଶିଷ୍ଟ ଚିତ୍ରଶିଳ୍ପୀ ଭୋଲାନାଥ ନାୟକ ପ୍ରଦର୍ଶନୀର ଉଦ୍ଘାଟନ କରିଥିଲେ। ଏହି ପ୍ରଦର୍ଶନୀ ଆଇବା 18 ତକ ଚାଲବା। ପ୍ରଦର୍ଶନୀ ସକାଳର 11 ରାତି 7:30 ତକ ଖୋଲା ରହିବା। ରାଜ୍ୟର ସବୁ ପଦ୍ମ ସମ୍ମାନ ବିଜେତାଙ୍କୁ ମାସ୍କ ମିଳିବା 30,000 ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ସୁନ୍ଦରଗଡ଼ନ ଗୋଟିଏ ଖାସ କାର୍ଯ୍ୟକ୍ରମଟି ଆଇବା 24 ଦିଆଯିବା ସୁଭଦ୍ରା ଯୋଜନାର 3 କ୍ଷେପର ପହିଲା କିସ୍ତି ଟଙ୍କା। ରାଜ୍ୟର ଫି ବ୍ଲକ୍ ନ ଖୁଲ୍ବା ଓମ୍ଫେଡ୍ ବିକ୍ରୟ କେନ୍ଦ୍ର ଆଉ ବରିଷ୍ଠ ଆଇଏଏସ୍ ଅଧିକାରୀ ସ୍ତରଥି ଅଦଲବଦଲ କଲେ ରାଜ୍ୟ ସରକାର। ଆଜି ଆଞ୍ଚଳିକ ଖବର ଇନୁ ଶେଷ ହେଲା। ଜୁହାର।